ନମସ୍କାର ଶ୍ରୋତାଗଣ, ଓଡ଼ିଶା ମୋବାଇଲ ବାଣୀର ସକାଳ ଖବରରେ ଆପଣଙ୍କୁ ସ୍ୱାଗତ। ବଢ଼ିଲା ଗାଡ଼ିର ଟିକସ, କ୍ୟାବିନେଟର ନିଷ୍ପତ୍ତି, ମୋଟର ଯାନ ଟିକସ ନିୟମ 1975 ସଂଶୋଧନ ପ୍ରସ୍ତାବ ଅନୁମୋଦିତ, ଟ୍ରାକ୍ଟର ଟ୍ରେଲର ମହଙ୍ଗା ହେବ, ସ୍କୁଲ ବସ୍ ସାଧାରଣ ଓ ଶୌଖିନୀ କାର୍ ଦର ବି ବଢ଼ିବ, 15 ବର୍ଷରୁ ଅଧିକ ଚାଲିଥିବା ଗାଡ଼ିରୁ ଆଦାୟ ହେବ ସବୁଜ କର, ବ୍ରିଟିଶ ଏୟାରୱେଜ ବିମାନରେ ନିଆଁ, ଅଳ୍ପକେ ବର୍ଷିଲେ 157 ଯାତ୍ରୀ, ଲସ୍ ଲଗାସରୁ ଲଣ୍ଡନ ଅଭିମୁଖେ ଯାତ୍ରା କରୁଥିବା ବ୍ରିଟିଶ ଏୟାରୱେଜର ଏକ ବିମାନରେ ନିଆଁ ଲାଗିଯାଇଥିବା ବେଳେ ଏଥିରେ ଥିବା 157 ଜଣ ଯାତ୍ରୀ ଅଳ୍ପକେ ରକ୍ଷା ପାଇଛନ୍ତି। ବିମାନଟି ଲଣ୍ଡନ ଅଭିମୁଖେ ଉଡ଼ାଣ ଆରମ୍ଭ କରିବାର ମାତ୍ର କିଛି ସମୟ ପରେ ଏହାର ବାମ ପାଖ ଇଞ୍ଜିନରେ ନିଆଁ ଲାଗିଯାଇଥିଲା, ଫଳରେ ବିମାନରେ ଜରୁରୀ ଅବତରଣ ପରେ ଆପାତକାଳୀନ ଝରକା ଦେଇ ଯାତ୍ରୀମାନଙ୍କୁ ବାହାରକୁ ଅଣାଯାଇଥିଲା। ଆରମ୍ଭ ହେଲା ଭ୍ରାମ୍ୟମାଣ ବ୍ୟାଙ୍କ ସେବା। ପ୍ରାରମ୍ଭିକ ପର୍ଯ୍ୟାୟରେ ଉପକୃତ ହେବେ 16 ଜିଲ୍ଲାର 20ଟି ବ୍ଲକ, 314 ବ୍ଲକକୁ ସମ୍ପ୍ରସାରଣ କରିବାକୁ ଲକ୍ଷ୍ୟ, 45 ଲକ୍ଷ କିଷାନ କ୍ରେଡିଟ କାର୍ଡ ହେବ ରୂପେ ସ୍ମାର୍ଟ କାର୍ଡ, ଲୋକଙ୍କ ପାଖରେ ପହଞ୍ଚିବ ବ୍ୟାଙ୍କ। ଭ୍ରାମ୍ୟମାଣ ବ୍ୟାଙ୍କ ଜରିଆରେ ଆଦିବାସୀ ଅଧ୍ୟୁଷିତ ଲୋକେ ଏହି ସୁବିଧା ପାଇବେ। ଓଡ଼ିଶା ରାଜ୍ୟ ସମବାୟ ବିଭାଗ ପକ୍ଷରୁ 16 ଜିଲ୍ଲାରେ 20ଟି ବ୍ଲକରେ ବ୍ୟାଙ୍କ ନଥିବା ଅଞ୍ଚଳରେ ଜନସାଧାରଣଙ୍କୁ ଏହି ସୁବିଧା ମିଳିବ। ଏଥିସହ ରାଜ୍ୟ ସମବାୟ ବ୍ୟାଙ୍କ, କେନ୍ଦ୍ର ସମବାୟ ଏବଂ ଅର୍ବାନ କୋଅପରେଟିଭ ବ୍ୟାଙ୍କ ଗୁଡ଼ିକ ଅତ୍ୟାଧୁନିକ ବ୍ୟାଙ୍କ ସେବା ଯୋଗାଇ ଦେବାର ଲକ୍ଷ୍ୟରେ ଆଜି ଉଦ୍ଘାଟିତ ହୋଇଛି ଅତ୍ୟାଧୁନିକ ଟାଟା ସେଣ୍ଟର। ଶ୍ରୋତାଗଣ, ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀରେ ସକାଳର ଖବର ଶୁଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି, ତେବେ 3 ଅଙ୍କ ଟିପି ନିଜର ମତ ନିଶ୍ଚିନ୍ତ ରଖନ୍ତୁ। ଧନ୍ୟବାଦ।